ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର, ପହିଲା ମୁଖ୍ୟ ଖବର। ଲୋକସଭା ନୁ ଆଗ ଥିଲା 2024-25 ଆର୍ଥିକ ବଜେଟ୍ ବଜେଟ୍। ନିଯୁକ୍ତି, ଦକ୍ଷତା, ଏମ୍ଏସ୍ଏମ୍ଇ ଆର୍ ମଧ୍ୟବିତ୍ତ ବର୍ଗ ଉପରେ ବଜେଟ୍ ହୋଇଛି କେନ୍ଦ୍ରୀଭୂତ, କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବନ୍ୟପ୍ରାଣୀ ଅଭୟାରଣ୍ୟ ଆର୍ ବେଲାଭୂମି ପର୍ଯ୍ୟଟନର ବିକାଶ ଲାଗି ଓଡ଼ିଶାକେ ମିଳିବା ସ୍ୱତନ୍ତ୍ର ସାହାଯ୍ୟ। ନିଟ୍ ୟୁଜି ପ୍ରବେଶିକା 2024 ପରୀକ୍ଷାକେ ବାତିଲ କରବାକେ ମନା କଲେ ସୁପ୍ରିମକୋର୍ଟ। ଉପବାଚସ୍ପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇ। ଆଉ ସାରା ଦେଶ ଆଜି ପାଳିତ ହେଉଛି ଜାତୀୟ ପ୍ରସାରଣ ଦିବସ। ଏଥର ପୂରା ଖବର। ଲୋକସଭାନ 2024-25 ଆର୍ଥିକ ବଜେଟ୍ ଲାଗି କେନ୍ଦ୍ରୀୟ ବଜେଟ୍ ଆଗତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସରକାରଙ୍କର 3 ନମ୍ବର ପାଲିର ଇଟା ହେଉଛି ପହିଲା ବଜେଟ୍। ବଜେଟ୍ ଆଗତ ହେବାର ଆଗରୁ ପରମ୍ପରା ଅନୁସାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନ ଭେଟିଥିଲେ। କେନ୍ଦ୍ର ବଜେଟ୍ ଉପସ୍ଥାପନ କରିକରି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଏହି ବଜେଟ୍ ନିଯୁକ୍ତି, ଦକ୍ଷତା, ଏମ୍ଏସ୍ଏମ୍ଇ ଆର୍ ମଧ୍ୟବିତ୍ତ ବର୍ଗ ଉପରେ କେନ୍ଦ୍ରୀଭୂତ ହୋଇଛି। ଏବା 5 ବର୍ଷ ଭିତରେ 4,01,00,000 ଯୁଆନ ପିଲାମାନଙ୍କୁ ରୋଜଗାର ଯୋଗାଇ ଦେବା ଲାଗି 5 ଯୋଜନାଟି 2,00,00,000 ଟଙ୍କା ଖର୍ଚ୍ଚା କରାଯିବା ଲାଗି ବଜେଟ୍ଟି ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍। ଏହି ବଜେଟ୍ଟି 9 ବିଷୟକେ ପ୍ରାଥମିକତା ଦିଆଯାଇଛି। ସେଥିର୍ ଭିତରେ କୃଷି, ନିଯୁକ୍ତି ଆଉ ଦକ୍ଷତା, ମାନବ ସମ୍ବଳ ବିକାଶ ଆର୍ ସାମାଜିକ ନ୍ୟାୟ, ଉତ୍ପାଦନ ଆର୍ ସେବା, ନଗର ଉନ୍ନୟନ, ଶକ୍ତି ସୁରକ୍ଷା, ଭିତ୍ତିଭୂମି, ଉଦ୍ଭାବନ, ଗବେଷଣା ଆଉ ବିକାଶ ଆର୍ ଉତ୍ପାଦକତା ଆଉ ସ୍ଥିରତା ରହିଛି। ଏହି ବର୍ଷର ବଜେଟ୍ଟି କୃଷି ଆଉ ଆନୁଷଙ୍ଗିକ କ୍ଷେତ୍ର ଲାଗି 1,52,000,00,000 ଟଙ୍କାର ବ୍ୟବସ୍ଥା କରାଯାଇଛି। ରାଜ୍ୟମାନଙ୍କର ସହଭାଗିତାଟି ସରକାର ଏବା 3 ଭିତରେ କୃଷି କ୍ଷେତ୍ରର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି କାର୍ଯ୍ୟକାରୀ କରାଯିବା, ସମବାୟ କ୍ଷେତ୍ରର ଶୃଙ୍ଖଳିତାର ସବୁ ରକମର ବିକାଶ ଲାଗି ସରକାର ଗୋଟିଏ ଜାତୀୟ ସହଯୋଗ ନୀତି ଆଣବେ ବୋଲି ଶ୍ରୀମତୀ ସୀତାରମଣ କହିଛନ୍। ବଜେଟ୍ଟି ପହିଲା ଥର ଲାଗି କର୍ମଚାରୀମାନଙ୍କ ଲାଗି ଗୋଟିଏ ନୂଆ ଯୋଜନା ମୂଲ କରାଯାଇଛି, ଯେନ୍ଥି 2,10,00,000 ଯୁଆନ ପିଲା ଲାଭ ପାଇବେ। ଶ୍ରୀମତୀ ସୀତାରମଣ କହିଛନ୍ତି ଦେଶର ପୂର୍ବାଞ୍ଚଳର ସବୁ ରକମର ବିକାଶ ଲାଗି ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଆର୍ ଆନ୍ଧ୍ରପ୍ରଦେଶ ବାଗରେ ସରକାର ପୂର୍ବୋଦୟ ନାଁଥି ଗୋଟିଏ ଯୋଜନା ତିଆରି କରିବେ। ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଲାଗି ବଜେଟ୍ଟି ବିଶେଷ ଘୋଷଣା କରାଯାଇଛି। ଓଡ଼ିଶାର ବନ୍ୟପ୍ରାଣୀ ଅଭୟାରଣ୍ୟ ଆର୍ ବେଲାଭୂମି ପର୍ଯ୍ୟଟନ ବିକାଶ ଉପରେ ବଜେଟ୍ଟି ଜୋର୍ ଦିଆଯାଇଛି। ଏଥିଲାଗି କେନ୍ଦ୍ର ସରକାର ଓଡ଼ିଶାକେ ଆର୍ଥିକ ସାହାଯ୍ୟ ଦେବେ ବୋଲି ଅର୍ଥମନ୍ତ୍ରୀ କହିଛନ୍।
Craftsmanship, wildlife sanctuaries, natural landscapes and pristine beaches make it an ultimate tourism destination. Our government will provide assistance for their development to Odisha as well.
ବଜେଟ୍ ଥି ଆୟକର ବ୍ୟବସ୍ଥାକେ ବଦଳାଯାଇଛି। କେନ୍ଦ୍ର ସରକାର ନୂଆ ଟିକସ ବ୍ୟବସ୍ଥାଟି ଆୟକର ଥି ଦରମା ପାଉଥିବା କର୍ମଚାରୀମାନଙ୍କ ଲାଗି ଷ୍ଟାଣ୍ଡାର୍ଡ ଡିଡକ୍ସନ୍କେ 50,000 ନୁ 75,000 ବଢ଼ାଇଛନ୍। ସେନ୍ତା ପେନ୍ସନ୍ ପାଉଥିବା ଲୋକ ଲାଗି ପାରିବାରିକ ପେନ୍ସନ୍ ଉପରେ ରିହାତି 15,000 ନୁ 25,000 ବଢ଼ାଯାଇଛି। ନୂଆ ଟିକସ ବ୍ୟବସ୍ଥାଟି 3,00,000 ତକ ଆୟ ଉପରେ କେନ୍ସି ଆୟକର ଲାଗୁ ନାଇଁ ହୁଏ। 3,00,000 ନୁ 7,00,000 ତକ 5%, 7 ନୁ 10,00,000 ତକ 10%, 10 ନୁ 12,00,000 ତକ 15%, 12 ନୁ 15,00,000 ତକ 20%, ଆର 15,00,000 ନୁ ଅଧିକା ଆୟ ଉପରେ 30% ଆୟକର ଦେବାକେ ପଡ଼ବା। ସେଆଡ଼େ ନୂଆ ପେନ୍ସନ୍ ସ୍କିମ୍ ଏନ୍ପିଏସ୍ ବାବଦେ କେନ୍ଦ୍ର ସରକାର ନିଯୁକ୍ତିଦାତାଙ୍କ ରିହାତି ଲାଗି କର୍ମଚାରୀଙ୍କର ଦରମାର ଅଂଶଧନ 10 ନୁ 14% ବଢ଼ାଇଛନ୍। ସୁନା ଆର୍ ମୂଲ୍ୟବାନ ଧାତୁ ଅଲଙ୍କାରର ଘରୋଇ ଦାମ କମାବାର ଲାଗି ସୁନା ଆଉ ରୂପା ଉପରେ ସୁନା ଶୁଳ୍କ 6% ଆର୍ ପ୍ଲାଟିନମ୍ ଉପରେ ସୀମା ଶୁଳ୍କ 6.4% କମାଯାଇଛି। 2024-25 ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମଟି କହିଛନ୍ତି ଯେ ଏହି ବଜେଟ୍ ବିକଶିତ ଭାରତ ଲାଗି ସାହାଯ୍ୟ ହେବା, ଯେଉଁଟାକି ଦେଶର ସାମୂହିକ ବିକାଶ ଆଉ ସମାଜର ସବୁ ବର୍ଗର ଲୋକର ଉନ୍ନତିକେ ସୁନିଶ୍ଚିତ କରିବା। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ତାଙ୍କର ସରକାର ନିଯୁକ୍ତିକେ ନେଇକରି ଭିନ୍ ଭିନ୍ ଯୋଜନା ଘୋଷଣା କରିଛନ୍, ଯେଉଁଟାକି କୋଟି କୋଟି ନିଯୁକ୍ତି ସୃଷ୍ଟି କରବାର ସାହାଯ୍ୟ ହେବା। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ସବୁ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। প্রশ্নপত্র লিক আর অনিয়মিততাকে আধার করি করি নিট ইউজি 2024 পরীক্ষা বাতিল করবারকে সুপ্রিম কোর্ট মনা করে দিয়েছেন। প্রধান বিচারপতি ডিওয়াই চন্দ্রচূড়, জষ্টিস জে বি পর্দিওয়ালা আর মনোজ মিশ্রাঙ্কু নেকরি গঠিত খণ্ডপীঠ গোটেনু আজকা আবেদনর শুনানি করি করি ই রায় শুনেছেন। সুপ্রিম কোর্ট কইছেন যে ফের ঘায় পরীক্ষা কলে 23 লাখ নু আজকা ছাত্রছাত্রী প্রভাবিত হবে, ইতার সঙ্গে একাডেমিক কার্যসূচী থিবেল বাধা হওয়া বলে সুপ্রিম কোর্ট তাঙ্গ রায়তি কইছেন। ওড়িশা ବିଧାନସଭା ଉପବାଚସ୍ପତି ପଦ ଲାଗି ତଲସରାର ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍। ଉପବାଚସ୍ପତି ନିର୍ବାଚନ ଲାଗି ବିଧାନସଭା ଅଧିବେଶନର 2 ନମ୍ବର ଦିନେ ବାଚସ୍ପତି ସୁରମା ପାଢ଼ୀ ଆଜି ଗୃହତି ଘୋଷଣା କରିଥିଲେ। ଇତାରତରୁ ବିଧାୟକ ଶ୍ରୀ ଭୋଇ ବିଧାନସଭା ସଚିବଙ୍କ ପାଖେ ବିଧିବଦ୍ଧ ଭାବେ ଉପବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆର୍ ପ୍ରଭାତୀ ପରିଡ଼ା, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଆର୍ ବିଧାୟକମାନେ ଉପସ୍ଥିତ ଥିଲେ। ଶ୍ରୀ ଭୋଇ ଖାଲି ଝନେ ପ୍ରାର୍ଥୀ ହିସାବରେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ନିର୍ଦ୍ୱନ୍ଦ୍ୱଥି ନିର୍ବାଚିତ ହେବାର ନିଶ୍ଚିତ ହୋଇଯାଇଛି। ରାଜ୍ୟ ବିଧାନସଭା ଅଧିବେଶନର ଆଜି 2 ନମ୍ବର ଦିନେ ବୈଠକ ଆରମ୍ଭରୁ ବିରୋଧୀ ବିଜେଡି ଆର୍ କଂଗ୍ରେସ ଦଳ ତରଫ ଗୃହର କିଲ୍ଲା ଗୋଗା ହୋଇଥିଲା। ସେଥିଲାଗି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନାହିଁ ହୋଇପାରି। ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କର ପୋଡିୟମ୍ ଆଗାଡ଼େ ଏକାସାଙ୍ଗେ ଭିନ୍ ଭିନ୍ ପ୍ରସଙ୍ଗଟି କିଲ୍ଲା ଗୋଗା କରିଥିଲେ। ବାଚସ୍ପତି ଶ୍ରମ ପାଢ଼ୀ ପହିଲା ଦିନର 11:30 ବଜେ ତକ୍ ଗୃହକୁ ମୁଲତବୀ ଘୋଷଣା କରିଥିଲେ, ହେଲେ ଫେର୍ ବୈଠକ ଆରମ୍ଭ ହେଉନୁସାର ବିରୋଧୀ ସଦସ୍ୟମାନେ କିଲ୍ଲା ଗୋଗା କରିଥିଲେ। ଇତାର ଉତ୍ତରୁ 4 ବଜେ ତକ୍ ଗୃହ ମୁଲତବୀ ରହିଥିଲା। 4 ବଜେ ଗୃହ ମୂଲ ହେବାର ଉତ୍ତରୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟପାଳଙ୍କର ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ। ଏହି ସମୟଥି ବିରୋଧୀମାନେ ଗୃହର କିଲ୍ଲା ଗୋଗା କରିଥିଲେ। ପାଖାପାଖି ଅଧାଘଣ୍ଟା ତକ୍ ଗୃହ ଚାଲିଥିବା ବେଳେ ବାଚସ୍ପତି 4:28 ଗୃହକେ ଆଇବା କାଲି ତକ୍ ମୁଲତବୀ ଘୋଷଣା କରିଛନ୍। ସାରା ଦେଶ ଆଜି ଜାତୀୟ ପ୍ରସାରଣ ଦିବସ ପାଳନ ହେଉଛି। ଦେଶର କମ୍ୟୁନିଟି ରେଡିଓ ପ୍ରସାରଣର ଜନ୍ମକେ ସମ୍ମାନ ଜନାବା ଲାଗି ଫି ବର୍ଷ ଜୁଲାଇ 23 ତାରିଖ ଦିନ ଏହି ଦିବସ ପାଳନ କରାଯାଉଛି। ଆଜିର ଦିନେ ଯୋଗାଯୋଗ, ମନୋରଞ୍ଜନ ଆର୍ ଶିକ୍ଷାର ଗୋଟିଏ ମାଧ୍ୟମ ହିସାବଟି ରେଡିଓର ପ୍ରଭାବ ମନେ ରଖବାର ଲାଗି ପ୍ରଶଂସା କରାଯାଇଛି। ସାରା ଭାରତର ଲୋକକୁ ଯୋଡ଼ବାର ସହିତ ଖବର, ଗୀତ ଆର୍ କଥାନି ବାଣ୍ଟବାର୍ତ୍ତି ରେଡିଓ ଗୋଟିଏ ବଡ଼ ଭୂମିକା ନେଇଛି, ଯେଉଁଟାକି ଦେଶର ସାଂସ୍କୃତିକ ଆର୍ ସାମାଜିକ ଦୃଶ୍ୟପଟକେ ନୂଆ ରୂପ ଦେଇଛନ୍। ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ କମ୍ପାନୀ ଆଇବିସି ସେତେବେଳେ ବମ୍ବେନୁ ଆଜିର ଦିନେ ଇତାର ରେଡିଓ ପ୍ରସାରଣ କରିଥିଲା। ପଛେ ସରକାର ଆଇବିସିକେ ନିଜର ହାତକେ ନେଇଥିଲେ। ଆଉ 1936 ଇତାର ନାଁ ବଦଳିକରି ଅଲ୍ ଇଣ୍ଡିଆ ରେଡିଓ ଏଆଇଆର୍ ରଖାଯାଇଥିଲା। ସେହିଦିନ ଆକାଶବାଣୀ ପୃଥିବୀର ସବୁଠାରୁ ବଡ଼ ରେଡିଓ ନେଟୱାର୍କ ଭାବେ ଦେଶର ଲାଖ ଲାଖ ଶ୍ରୋତାଙ୍କ ପାଖେ ପହଞ୍ଚିଛି। ଏହି ଦିବସ ଅବସରରେ ଭୁବନେଶ୍ୱରର ଆଉଟ୍ରିଚ୍ ସଂସ୍ଥା ତରଫ ସ୍କୁଲ, କଲେଜ ଆଉ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଭିତରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାମାନ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 28 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଟା ତାଙ୍କର 112 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ନରେନ୍ଦ୍ର ମୋଦି ଆପ୍ କି ମାଇ ଗଭ୍ ଓପନ୍ ଫୋରମ୍ଟି ପ୍ରଧାନମନ୍ତ୍ରୀ ଲୋକଙ୍କଠାରୁ ଏବେ 26 ତାରିଖ ତକ୍ ମତାମତ ଆହ୍ୱାନ କରିଛନ୍। ଇତାର ଛଡ଼ା ମାହାଲିଆ ଫୋନ୍ ନମ୍ଘର 1800117800 କେ ଡାଏଲ କରିକରି ସେମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀତି ରେକର୍ଡ କରାଇପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ଥି ବିଲ୍ ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ବଙ୍ଗୋପସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ଏଛେନ୍ ମଧ୍ୟପ୍ରଦେଶ ଉପରେ ରହିକରି ଗୋଟିଏ ଟ୍ରଫ୍ ଲାଇନ୍ ଓଡ଼ିଶା ତକ୍ ଆସିଛି। ଇତାର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାର ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏବେ 24 ଘଣ୍ଟା ଭିତରେ ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର ଆର୍ ସମ୍ଭଲପୁର ଜିଲ୍ଲାର କେତେଟା ଜାଗାନ ଜବର ବର୍ଷା ହେବା। ସେନ୍ତା ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଆଉ କେତେଟା ଜିଲ୍ଲା ନବିଲ୍ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏବେ କାଲିଭିଲ୍ ଏନ୍ତା ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ଶେଷ ମୁଖ୍ୟ ଖବର ଫେରଘାଏ। ଲୋକସଭାର ଆଗତ ହେଲା 2024-25 ଆର୍ଥିକ ବର୍ଷର ବଜେଟ୍। ନିଯୁକ୍ତି, ଦକ୍ଷତା, ଏମ୍ଏସ୍ଏମ୍ଇ ଆର୍ ମଧ୍ୟବିତ୍ତ ବର୍ଗ ଉପରେ ବଜେଟ୍ ହୋଇଛି କେନ୍ଦ୍ରୀଭୂତ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବନ୍ୟପ୍ରାଣୀ ଅଭୟାରଣ୍ୟ ଆର୍ ବେଲାଭୂମି ପର୍ଯ୍ୟଟନର ବିକାଶ ଲାଗି ଓଡ଼ିଶାକେ ମିଳିବା ସ୍ୱତନ୍ତ୍ର ସାହାଯ୍ୟ। ନିଟ୍ ୟୁଜି ପ୍ରବେଶିକା 2024 ପରୀକ୍ଷାକେ ବାତିଲ କରବାରକେ ମନା କଲେ ସୁପ୍ରିମକୋର୍ଟ। ଉପବାଚସ୍ପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇ ଆଉ ସାରା ଦେଶ ଆଜି ପାଳିତ ହେଉଛି ଜାତୀୟ ପ୍ରସାରଣ ଦିବସ। ଆଜି ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।